ଅଫିସର ହେବେ, ଏସ୍ଆଇ ରହିବେ, ସବୁ ଡିପାର୍ଟମେଣ୍ଟ ରହିବେ। ତ ଯେମିତି ମନେକର ଆମର ଡ୍ରେନ୍ କୁ ସବୁ କନେକ୍ସନ୍ ଦେଇ ଦେଇଛନ୍ତି, ତ ସେ ଲୋକମାନେ କେମିତି ସରସ୍ କନେକ୍ସନ୍ ଦେବେ ତା ପାଇଁ ଆମେ ଆଲୋଚନା କରିବୁ। ଏ ସାର୍ ଆମକୁ କିଛି ଗୋଟେ ମତ ଦେଲେ ତ ସେଇ ଉପରେ ଆପଣଙ୍କର ନା ଗୋଟେ ଆପ୍ଲିକେସନ ଲେଖିଦିଅ, ସାର୍ କହିଲେ ଗୋଟେ ଆପ୍ଲିକେସନ ଲେଖିଦିଅ, ଆମେ ଆପଣମାନଙ୍କ ଦ୍ୱାରା ଆପ୍ଲିକେସନ ଲେଖି ନେଇକି ଡିଏମ୍ସି ରେ ହଉ କି ପାସପୋର୍ଟ ହଉ ଦେବୁ। ତାପରେ କହିଛି ଡ୍ରେନ୍ ମାନେ କ୍ଲିନ୍ ନାହିଁ, ଅପରିଷ୍କାର ହେଇଯାଉଛି, କୋଉ ବାଟେ ଗଲେ ଆମ ଡ୍ରେନ୍ ଟା ସଫା ହେଇପାରିବ? ଆପଣ ମାନେ ଖାଲି କହୁଛନ୍ତି ବସୁଛନ୍ତି, ତ ଆମେ ମାନେ କହିବୁ ଯେ ନାଇଁ ଆମେ ନିଶ୍ଚୟ ହେଲେ କି କର୍ପୋରେଟ ହେଲେ କର୍ପୋରେଟ ରୁମ୍ ଛାଡିକି ଆମେ କିଛି କରିପାରିବା ନା, ଯାହା ବି କରିବା କର୍ପୋରେଟ ରୁମ୍ ଧରିକି କରିବା, କର୍ପୋରେଟ ରୁମ୍ କୁ ନେଇକି ଦବା ଜଣେଇବା, ତାପରେ ଆମେ ସେଇ କାମଟି କରିବା। ମନେକର ପାଣି ଆମେ ପିଉଛୁ, ସେ ପାଣିଟା କେତେ ଦୂର ପୁରା ମାନେ ମାନେ ପୁରା ପୁରା ସଫା ଅଛି, ତା ତ ପୁଣି ମାନ ଆମେ ଜାଣିବା ନା, ଆମେ ଟେଷ୍ଟ କରିବା। ଆପଣ ଜାଣିଛନ୍ତି କିନ୍ତୁ ପାଣିଟା ଟେଷ୍ଟ କୋଉଠି ହଉଛି କଣ ଜାଣିଛନ୍ତି କି ଜାଣିନାହାନ୍ତି? ତ ଆମେ ମାନେ ମାଧ୍ୟମ ହେଲୁ, ଆମେ କହୁଛୁ କି ଠିକ କରେ ସବୁ ଆପଣ ମାନେ କରେ, ଆମେ ଆପଣଙ୍କୁ ବାଟ ବତେଇବୁ, ପାଣି ସବୁ ଏଇଠି ଗୋଟେ କଲେକ୍ସନ କର, ଆମେ ଆପଣଙ୍କ ସହିତ ଯିବୁ ୱାଟର ଅଫିସ ଯିବୁ, ସେଠି ଆମେ ଆପ୍ଲିକେସନ ଲେଖିବୁ ଯେ ପାଣି ଟେଷ୍ଟ ହେଲା। ପାଣି ଟେଷ୍ଟ ହେଲା ପରେ ଆମେ ଠିକ ଅଛି ନାଇଁ ପାଣି ଦ୍ୱାରା ଠିକ, କାରଣ ଯେତିକ ରୋଗ ବ୍ୟାପୁଛି ସବୁ ହଉଛି ପାଣି ଦ୍ୱାରା। ଆମେ ଯେତିକି ଦିନ ସାହିରେ ଅଛେ ସେଠି ତ ସୁସ୍ଥ ଭାବେ ରହିବ ନା ନାଇଁ ଆମେ ଜାଣିନେ, ଆଜି ଏଇଠି ଅଛି କାଲି କୋଉଠି ଯିବ, ଠିକ ଅଛି ଗଭର୍ଣ୍ଣମେଣ୍ଟ ଯୋଉଠିକି ନେବ ଆମେ ସେଇଠିକି ଯିବୁ, ଯେତେ ଦିନ ଆମେ ଏଠି ରହିବୁ ଆମେ ଯେମିତି ସବୁ ଆମର ମୌଳିକ ସୁବିଧା ସବୁ ପାଇବୁ। କେମିତି ପାଇବୁ ନା ଆମେ ଯୋଉ ଯାହା ବି କର୍ପୋରେଟ ଭାବେ ବାଛୁଛୁ ସେ କର୍ପୋରେଟଙ୍କ ଦ୍ୱାରା ସୁବିଧା ସବୁ ତାଙ୍କରି ମାଧ୍ୟମରେ ଆଣିବୁ ଆମେ ପାଇବୁ। ଆମେ ଆପଣଙ୍କର କିଛି କରିବୁନି, ଆମେ ଆପଣଙ୍କୁ ବାଟ ବତେଇ ଦେବୁ, ଯେମିତିକି ଆସିଥିବା ବିଷୟକୁ ଦେଲା କିଏ ଦେଲା, ବୟସ୍କ ଲୋକମାନଙ୍କ ପାଇଁ ଦିନେ ଯୋଉ ସାଇକେଲ ହଉ କି ଦିନ କମ୍ବଳ ସବୁ ଦେଲା କିଏ ଦେଲା ନା, ଆମେ ଆପଣ ମାନଙ୍କୁ ଆମ ଅଫିସ କୁ ନେଲୁ, ଆସିଲୁ ଆପଣଙ୍କୁ ବୁଝେଇଲୁ, ଦେଖ ତମେ ଏମିତି ଆମ ଅଫିସ ସୁବିଧା ଅଛି, ଆପଣଙ୍କ ଆମ ମାଧ୍ୟମରେ ଚାଲନ୍ତୁ ଆମ ଅଫିସ।